ରାଧା చైతన్యమాత్ర సిద్ధాంతం ఆరాధ్య భగవాన్ గజేష్ అనే శ్రేష్ట ఆరాధ్య పశుపతియే ఆమె విభిన్న దేవాదేవీ అందరికీ తెచ్చుకుంటూ దేవతా చెంది ఏమో విష్ణు కర్తరణ అనేక విష్ణువుల విభిన్న ప్రకార సుదర్శన విస్తారం వచ్చింది కేశవ నారాయణ మహాభవ విష్ణు మధుసూదన విక్రమ ఈ విధంగా అనేక భగవాన్ విష్ణువుల అవకాశం వచ్చింది కింద శ్రేష్ఠ చైతన్యమాత్రుడు నారాయణ భగవాన్ ప్రజేసుకునే భగవాన్ మధ్యూ చతుర్యోగి దాటింది శివసుని వాసుదేవ సంకర్షణ ప్రద్యుమ్న అనుభూత ఈ చారి విస్తార సూర్య విస్తారం ఈ చారి విస్తారంలో భగవాన్ వచ్చింది ఇద్దరి వాసుదేవ వస్తుంది భగవాన్ కృష్ణ నీకు వసుదేవ పుత్ర ఇందు జరిగేసింది భగవాన్ ఇందు మహాకృపే ఆరాధ్య భగవాన్ బ్రజేసుకునే బ్రజేసుకే బ్రజరజేశ నంద మహారాజ్ తాంకరకి తన పుత్ర భగవాన్ కృష్ణ సీ ఔషధ శ్రేష్ఠ ఆరాధ్య ఏం ఆరాధ్య భగవాన్ బ్రజేసుకునేమ ఉదాహరణ భగవాన్ ఆరాధ్య భగవాన్ ధామ సేవ బృందారణ జయ రాధి జయ కృష్ణ జయ బృందావన బృందావన భగవాన్ ఆరాధ్య భగవాన్ నామ రూప గుణం లీలా ఇసు ఏ విస్తరణ అభిన్నసు భగవాన్ భగవాన్ పూజ్య రమ్య ప్రాచీన ఉపాసన ప్రజలు
ప్రాప్తి
ଆଜିମଧ୍ୟ ସେଭଳି ଭାବରେ ଯେହେତୁ କିନ୍ତୁ ସେ ରାଜାଙ୍କର କୃପା ଯିଏକି ରାଜାଙ୍କ ଅଛନ୍ତି ସେ ସକାଳୁ ଭାବିନଥିଲି ଏଠି ଆସିବ ବୋଲି ହଠାତ୍ ମୋର ଯିବା କଥା ଆମେ କାଲି ରାତିରୁ ଚିନ୍ତା କରିଥିଲି ଯାଇକି ଆମର ଯେଉଁ କୃଷ୍ଣ ବଳରାମ ମନ୍ଦିର ଅଛନ୍ତି ରାଜା ଗୋପୀନାଥ ଅଛନ୍ତି ସେଇଠି ଯାଇକି ଆମେ ରାଜାଙ୍କର ଚିନ୍ତା କରୁଥିଲୁ କିନ୍ତୁ ହଠାତ୍ ରାଧାରାଣୀଙ୍କର କୃପା ରାଧା ମଦନ ହେଉଛନ୍ତି ସମ୍ବନ୍ଧ ତତ୍ତ୍ୱ ବେଦରେ ତିନୋଟି ତତ୍ତ୍ୱ ରହିଛି ସମ୍ବନ୍ଧ ଅଭିଜୟ ଏବଂ ପ୍ରବୋଧନ ଏଇ ତିନୋଟି ତତ୍ତ୍ୱରୁ ଆମର ଏଠି ଯେଉଁ ରାଧା ମଦନ ଅଛନ୍ତି ସେ ମଦନ ହେଉଛନ୍ତି ସମ୍ବନ୍ଧ ତତ୍ତ୍ୱ ସମ୍ବନ୍ଧ ଜ୍ଞାନ ଆମେ ପ୍ରକୃତିରେ ସମ୍ବନ୍ଧ ତୋଳି ହେଉଛି ଗୌରୀ ଜଗତରେ ବିଭିନ୍ନ ଆମେ ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି ଏ ସମ୍ବନ୍ଧ ତୋଳି ହେଉଛି ଗୌରୀ ଜଗତରେ କିନ୍ତୁ ପ୍ରକୃତ ସମ୍ବନ୍ଧ ଆମର ହେଉଛି ଗୋବିନ୍ଦଙ୍କ କାଠରେ ମଦନମୋହନ କାଠରେ ସେ ସମ୍ବନ୍ଧ ତତ୍ତ୍ୱ ସେ ଜ୍ଞାନ ସେ ପ୍ରାଣ କରୁଛନ୍ତି ଏବଂ ଅଭିଜୟ ତତ୍ତ୍ୱ ହେଉଛନ୍ତି ଗୋବିନ୍ଦ ଦେବ ଯିଏକି ଅଭିଜୟ ଉପରେ ଭକ୍ତି ଭକ୍ତି କିଭଳି କରିବାକୁ ପଡ଼ିବ ସେଇ ଭକ୍ତି ଗୋବିନ୍ଦ ଦେବ ପ୍ରଦାନ କରୁଛନ୍ତି ଭଗବତ ଗୀତାରେ ଅର୍ଜୁନଙ୍କୁ ଭଗବାନ ଗୋବିନ୍ଦ ରୂପରେ ସେ ଜ୍ଞାନ ପ୍ରଦାନ କରିଛନ୍ତି ଏବଂ ଅନ୍ତିମ ତତ୍ତ୍ୱ ହେଉଛି ପ୍ରେମ ତତ୍ତ୍ୱ ଯାହାକି ରାଧା ଗୋପୀନାଥ ଗୋପୀନାଥ ହେଉଛନ୍ତି ଅନ୍ତିମ ତତ୍ତ୍ୱ ସେଥିପାଇଁ ଆମର ଆଚାର୍ଯ୍ୟ ଲେଖିଛନ୍ତି ଯେ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ କୃଷ୍ଣ କବିରା ଲେଖିଛନ୍ତି ଏ ସଙ୍ଗୀତ ଲେଖିଛନ୍ତି ସେଥିରେ ସେ କହୁଛନ୍ତି ଯଦିଓ ଭଗବାନଙ୍କର ଅନେକ ବିସ୍ତାର ଅଛନ୍ତି ବା ଅନେକ ପ୍ରକାଶ ଅଛନ୍ତି କିନ୍ତୁ ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ତିନିଜଣ ଶ୍ରୀ ଗୋବିନ୍ଦ ଗୋପୀନାଥ ଏବଂ ମଦନମୋହନ ଗୋବିନ୍ଦ ହେଉଛନ୍ତି ସମ୍ବନ୍ଧ ମଦନମୋହନ ହେଉଛନ୍ତି ସମ୍ବନ୍ଧ ତତ୍ତ୍ୱ ଏବଂ ଗୋବିନ୍ଦ ଦେବ ହେଉଛନ୍ତି ଅଭିଜ୍ଞ ତତ୍ତ୍ୱ ଏବଂ ପ୍ରୟୋଜନ ତତ୍ତ୍ୱ ହେଉଛନ୍ତି ଗୋପୀନାଥ ତତ୍ତ୍ୱ ଭିତରେ ଯେଉଁ ତତ୍ତ୍ୱ ରହିଛି ଏ ତତ୍ତ୍ୱ ହେଉଛି ଯେଉଁମାନେ ତତ୍ତ୍ୱଟି ସେମାନେ ଏହି ତତ୍ତ୍ୱକୁ ଜାଣନ୍ତି ଯଦିକୁ ଯଦି ତିନୋଟି ତତ୍ତ୍ୱରେ ପ୍ରକାଶ କରାଯିବ ତିନୋଟି ତତ୍ତ୍ୱ ହେଉଛି ସମ୍ବନ୍ଧ ଅଭିଜ୍ଞ ଏବଂ ପ୍ରୟୋଜନ ତେଣୁ ଏଠି ଆମର ଯେମିତି ସ୍ଥାପନ କରାଗଲା ବହୁତ ବର୍ଷ ତଳେ ସ୍ଥାପନ କରାଯାଇଥିଲା ବିଶେଷ ନବକିଶୋର ମହାନ୍ଦ ଆସିଥିଲେ ସେ ଏଠି ନବକିଶୋର ଦେଇଥିଲେ ଆନନ୍ଦ ଯେମିତି ସ୍ଥାପନ କରିଥିଲେ ସେଠି ମଧ୍ୟ ଆମର ମହାଦୁର୍ଗ କଥା କହିଥିଲେ କିନ୍ତୁ ଆଜି ଅନେକ ବର୍ଷ ପରେ ଯେ ରାଧା ମଦନମୋହନ ଏଠି ସ୍ଥାପିତ ହୋଇଛନ୍ତି ତେଣୁ ରାଧା ମଦନମୋହନଙ୍କର କୃପା ପ୍ରାର୍ଥନା କରି ଆମେ ସେ ରାଧାରାଣୀଙ୍କ ଆଉ ଦଶ ପଚାଶ ଭଗବାନ କୃଷ୍ଣ ଜାଣିପାରୁ ନାହାନ୍ତି ଯେ ରାଧାଙ୍କ ମହିମା ଗୁରୁବାର ସ୍ୱାଦ୍ୟମାନ ଗୁରୁ ମଧୁମା ବିଦୂଷମା ମଧ୍ୟ ସୌଖ୍ୟ ଚାଷ ରାଧାରାଣୀ ଭଗବାନ ଏଇ ରାଧାରାଣୀଙ୍କ ତତ୍ତ୍ୱ ଜାଣିବା ପାଇଁ ଯେଉଁ ରହିଛି ଭଗବାନଙ୍କ ଆବିର୍ଭାବ ସାଧାରଣତଃ ଆମେ ବହିରତା କାରଣରେ ଜାଣିଥାଏ ଭଗବାନ କାହିଁକି ଆସନ୍ତି ଭଗବତ ଗୀତାରେ ଭଗବାନ କହିଛନ୍ତି ଯଦା ଯଦାଣି ଧର୍ମସ୍ୟ ଗ୍ରାମୀଣ ଭୂମାର୍ଗ ଅଭ୍ୟୁଥାନ ଧର୍ମସ୍ୟ ଯଦାଥାନ ଗ୍ରାମୀଣ ପରିତ୍ରାଣାୟ ସାଧୁନା ବିନାଶାୟ ସଂସ୍କୃତାମ ଧର୍ମ ସଂସ୍କାର ପ୍ରାଣାୟ ଭଗବାନ ଆସନ୍ତି ଯେଉଁ ପରିତ୍ରାଣ ସାଧୁମାନ ସାଧୁ ବ୍ୟକ୍ତିମାନଙ୍କୁ ପରିତ୍ରାଣ କରିବା ପାଇଁ ବା ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଏବଂ ଯେଉଁମାନେ ଭଗବାନଙ୍କ ସ୍ଥାନରେ ଯାଉନାହାନ୍ତି ସେମାନଙ୍କୁ ବିନାଶ କରିବା ପାଇଁ ଏବଂ ଧର୍ମ ସ୍ଥାପନ କରିବା ପାଇଁ ଆସନ୍ତି ଏଇ ଯେଉଁ ତିନୋଟି କାରଣ ଆମେ ଜାଣିଛେ ଇଏ ହେଉଛି ଗଭୀରତା କାରଣ କିନ୍ତୁ ଭଗବାନଙ୍କର ଯେଉଁ ଅନ୍ତରଙ୍ଗ କାରଣ ଭଗବାନ ନିଜର କିଛି କାରଣ ରହିଛି ଯେଉଁଥିପାଇଁ ଭଗବାନ ଆସନ୍ତି ସେ କାରଣରେ ଚୈତନ୍ୟ ମହାପୁ ଯେଉଁ ଆସିଛନ୍ତି ଚୈତନ୍ୟ ସେଟା ଅନ୍ତରିକା ଭଗବାନ ଜାଣିବା ପାଇଁ ଚାହୁଁଛନ୍ତି ଯେ ରାଧାଙ୍କର ପ୍ରଣାମ ଶ୍ରୀରାମ ସମ୍ମାନ ସ୍ୱାଦ୍ୟ ଭଗବାନଙ୍କର प्रेम कले प्रणय कले सी माधुर्य अनुभव करुभव भगवान जानपर एवं सौकिदास सुखी आनंद रही भगवान बुझीपना कहीं भगवान साधारण दुई तत्व रही आश्रय तत्व विषय तत्व भगवान विषय प्रेम विषय तेनाली विषय निजे प्रेम प्रेम विषय से प्रेम आस्वादन कर किंतु जो मैंने से प्रेम से विषय प्रेम आश्रय से ही बुझे से प्रेम कि जो रही आश्रय तत्व विषय तत्व আমার সুষমা গৌরব সিং মহারাজ এই কথা কম ভগবান লোভ তৎভাবে সেই সংস্কার কিন্তু বিদুষণ লোভা ভগবান লোভ যে রয়েছে এই লোভ হচ্ছে ভগবান লোভ আসুচি আমার মহারাজ যেত ভগবান আসছেন প্রথমে নৃসিংহদেব উপরে আসছেন সে সময় নৃসিংহদেব এই খম্ব প্রকাশ হচ্ছেন মনুষ্য সে সময় ব্রহ্মা শিব আদি যেত দেবতা মানে লক্ষ্মী দেবী মানে সমস্ত ভগবান এবং বিদ্যাধর চারণ গন্ধর্ব যেত সব অনেকের অভিভাষণ আসছেন সমস্ত ভগবান নৃসিংহদেব স্তুতি করছেন কিন্তু নৃসিংহদেব সে তাঁর যে ক্রোধ রয়েছে সে ক্রোধ শান্ত হয়ে তেমন ব্রহ্মা যেত পরমাত্মার পঠাইছেন যে তুমি যাই তোম পাই সে আসছেন তেমন তুমি যাই তাকে শান্ত কর প্রহ্লাদ মহারাজ ফুলমালা নেই ভগবান নৃসিংহদেব গলার দেই প্রদান করি যেটা নৃসিংহদেব সব স্তুতি করছেন সে সময় ভগবান বহুত তাঁর ক্রোধ শান্ত হয়ে যাচ্ছে এবং সে প্রহ্লাদ কোড়ে বসেছেন এবং সেইটি তাঁর লোভ আসুচি যে ই প্রহ্লাদ পুত্র মোট পুত্র হিসাবে বসছি মোট কূলরে সি বহু আনন্দ প্রাপ্ত হচ্ছে মু পিতা হিসাবে আনন্দ প্রাপ্ত হচ্ছে পুত্র কূলে বসে কি পিলা হিসাবে আনন্দ প্রাপ্ত হচ্ছে কিন্তু প্রহ্লাদ কিভাবে আনন্দ প্রাপ্ত হচ্ছেন তাঁর সেটা লোভ আসল তেমন তারপরে যেতবে ভগবান আসলে ত্রেতা যুগে আসলে ভগবান রামচন্দ্র আসলে সেতবে সে স্তম্ভর আসিকি পিতা মাতাকে আশ্রয় করে আসছে পিতা দশরথ এবং মাতা বসুলেন আশ্রয় করি ভগবান রামচন্দ্র আসলে তেমন সে পুত্রর সুখ অনুভব কলে পিতা যেভাবে ভাবে আনন্দ পাচ্ছেন পুত্র তাঁকে আরো অধিক আনন্দ ইয়ে হচ্ছে আশ্রয় জাতীয় সুখ আশ্রয় জাতীয় সুখ এবং বিশ্ব জাতীয় সুখ এই দুটি জিনিস রয়েছে তেমন ভগবান রামচন্দ্র আসিকি সে যে আশ্রয় জাতীয় সুখ পিতার পুত্রর যে সুখ সেই সুখকে সে অনুভব করি কিন্তু যদি সে আনন্দ অনুভব কলে তাঁর পুরো গোটে লোভ রয়েগলা সে লোভটি কম না সে ভগবান রামচন্দ্র এক পত্নী লোক কেবল সীতাদেবীকে সে পত্নী হিসাবে গ্রহণ করছেন যদিও যেতবে সে যাচ্ছে চৌদ বর্ষ বনবাস করলে সেই সময় যেতবে দণ্ডকারণের মুষ মানে তাঁর রূপ দেখছেন তাঁকে প্রতি সে কান্তা ভাব তাঁকর আসছে সহ তাকে আলিঙ্গন করছেন কিন্তু ভগবান রামচন্দ্র কে যে বর্তমান এই যে রয়েছে মর্যাদা তুম হিসাবে আসছি তেমন মু বর্তমান তোমার সঙ্গে সঙ্গ করিপারি না তুমি পরতন্ত্রের বর সহ তোমার সঙ্গ কর তেমন ভগবান রামচন্দ্র ভগবান রামচন্দ্র গোটে লোভ হয়েছে যে এক পত্নী কথা বহু পত্নী কথা যে বহু পত্নী গ্রহণ কলে কি আনন্দ হব সেই আনন্দটি ভগবান রামচন্দ্র সেই লোভটি রয়েগল তেমন দ্বাপর যুগে ভগবান কৃষ্ণ আসলে এবং সে অনেক পত্নী গ্রহণ করে ষোল হাজার শহে আট পত্নী গ্রহণ করছেন দ্বারকারে এবং বৃন্দাবন অনেক আমার তুলনা করা যাচ্ছি কৃষ্ণ চন্দ্রটাকে কৌশল 30 কোটি ଗୋପୀମାନଙ୍କ ସହିତ ସେ ତାଙ୍କର ରାସଲୀଳା କରିଥିଲେ। ତେବେ ଏହିପରି ଭାବରେ ଅନେକ ରହିଛି, ଅନେକ ପ୍ରକାର ମହିଷମାନଙ୍କର ବା ସ୍ତ୍ରୀମାନଙ୍କର ସୁଖ ଆନନ୍ଦ ପ୍ରାପ୍ତ ହୋଇକରି ମଧ୍ୟ ତଥାପି ତାଙ୍କର ଲୋଭ ରହିଗଲା ଯେ ସେଇ ଯେଉଁ ରାଧାରାଣୀ, ରାଧାରାଣୀଙ୍କ ପାଖରେ ତାଙ୍କର ପୁଣି ଋଣୀ ରହିଗଲେ। ସେ ଭଗବାନ ଭଗବତ ଗୀତାରେ ଯେଉଁ କହିଛନ୍ତି ଯେ ଯେ ଯଥା ମା ପ୍ରତିଥାନ୍ତି ତା ସତୀବ ଗ୍ରାମୀଣ ମୋମାନ ବର୍ତ୍ତନ୍ତି ମନୁଷ୍ୟ ପାର୍ଥ ସର୍ବସର। ଭଗବତୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଯେ ଯିଏ ଯେଉଁଭଳି ଭାବରେ ମୋର ଶରଣରେ ଆସିବ ମୁଁ ତାକୁ ସେଇଭଳି ଭାବରେ ପୁରସ୍କୃତ କରିବି। କିନ୍ତୁ ଯଦିଓ ଯେମିତି ଭଗବତୀତାର ଭଗବାନ କହିଛନ୍ତି ସପ୍ତମ ଅଧ୍ୟାୟରେ ଯେ ଚତୁର୍ବିଧା ବଧନ୍ତିମାନ ଜଣା ସୁକୃ ଚିହ୍ନ ଆତ୍ମଜିଜ୍ଞାସ ଅର୍ଥାର୍ଥୀ ଜ୍ଞାନୀଙ୍କ ପ୍ରଦର୍ଶନ। ଚାରି ପ୍ରକାର ବ୍ୟକ୍ତି ଯେଉଁମାନେ ସୁପ୍ରଦାନ କରନ୍ତି ସେମାନେ ଭଗବାନଙ୍କ ଶରଣରେ ଆସନ୍ତି, ସେମାନେ ହେଉଛନ୍ତି ସମସ୍ତେ ସୁକୃତିମାନ ବା ସମସ୍ତେ ପୁଣ୍ୟ ପୁଣ୍ୟାତ୍ମ ବ୍ୟକ୍ତି। ଏବଂ ସେମାନେ ସାଧାରଣତଃ ଚାରିଭାଗ ବିଭକ୍ତ ହୋଇଛନ୍ତି, ସେମାନେ ହେଉଛନ୍ତି ଆର୍ତ୍ତ ବା ଦୁଃଖରେ ପଡ଼ିକରି ଭଗବାନଙ୍କ ଶରଣରେ ଯାଆନ୍ତି। ସେମାନେ ହେଉଛନ୍ତି ବହୁତ ସୁପ୍ରଦାନ ପୁରୁଷ, ସମସ୍ତେ ଦୁଃଖରେ ପଡ଼ୁଛନ୍ତି କିନ୍ତୁ ସମସ୍ତେ ଦୁଃଖରେ ପଡ଼ିଲେ ମଧ୍ୟ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ତେଣୁ ବିଶେଷ ଭାବରେ ଆମେ ଯେମିତି ଗଜରାଜ, ଗଜରାଜ ଯେତେବେଳେ ଦୁଃଖରେ ପଡ଼ିଥିଲା ହଜାର ବର୍ଷ କାଳ ଯୁଦ୍ଧ କରିକିରି କୁମ୍ଭୀର ସହିତ ଯେତେବେଳେ ଆଉ କୌଣସି ଆଶା ସେ ପାଇପାରିଲାନି, ସେତେବେଳେ ସେ ଭଗବାନଙ୍କର ସ୍ମରଣ କରିଛି। କାରଣ ତା ପୂର୍ବଜନ୍ମରେ ସେ ଇନ୍ଦ୍ରଦୁମ୍ନ ଥିଲେ, ରାଜା ଇନ୍ଦ୍ରଦୁମ୍ନ ଥିଲେ ଏବଂ ଭଗବାନଙ୍କୁ ସବୁ ସ୍ତୁତି କରୁଥିଲେ, ସେହି ସ୍ତୁତି ତାଙ୍କ ସବୁ ମନେ ପଡ଼ିଲା। ଭଗବାନ ସବୁ ସ୍ତୁତି ପ୍ରଦାନ କରନ୍ତି ତଥା ସ୍ତୁତିରେ ଜ୍ଞାନ ଅପହଞ୍ଚ, ତେଣୁ ଭଗବାନ ମଧ୍ୟ ସେଭଳି ଭାବରେ ସେ ଗଜରାଜକୁ ତାଙ୍କ ପୂର୍ବଜନ୍ମର ସ୍ତୁତି ଦେଇଛନ୍ତି, ତେଣୁ ସେ ବହୁତ ସ୍ତୁତି ଭଗବାନ କରିଛନ୍ତି ଏବଂ ଅନ୍ତରେ ଭଗବାନ ଆସି ତାଙ୍କୁ ଉଦ୍ଧାର କରିଛନ୍ତି ଏବଂ ସେ ଭଗବତ ପାର୍ଶ୍ୱତତ୍ଵ ପ୍ରାପ୍ତ ହୋଇଛନ୍ତି ବା ଭଗବତ ନାମ ପ୍ରାପ୍ତ ହୋଇଛନ୍ତି। ସେଭଳି ଭାବରେ ଜିଜ୍ଞାସୁ ଜାଣିବା ପାଇଁ ଭଗବାନ ବିଷୟରେ ଜାଣିବା ପାଇଁ, ଯେମିତି ସୌନବାଦୀ ଋଷି ଭଗବାନ ବିଷୟରେ ଜାଣିବା ପାଇଁ ଶୁକଭୂଷଣଙ୍କୁ ବହୁତ ପ୍ରଶ୍ନ ପଚାରିଛନ୍ତି ଏବଂ ମୁଖ୍ୟ ଛଅଟି ପ୍ରଶ୍ନ ରହିଛି, ଯେଉଁ ଛଅଟି ପ୍ରଶ୍ନର ଉତ୍ତରରେ ସେମାନେ ଭାଗବତ ସବୁକିଛି କୁହାଯାଇଛି। ତେଣୁ ଏହିଭଳି ଭାବରେ ଜିଜ୍ଞାସୁ ଭାବରେ ଜାଣିବା ପାଇଁ ଯେତେବେଳେ ଚାହୁଁଛନ୍ତି ସୌନବାଦୀ ଋଷି ଏବଂ ପରୀକ୍ଷିତ ମହାରାଜ ସେଭଳି ଭାବରେ ଜିଜ୍ଞାସୁ ଥିଲେ, ତେଣୁ ସେ ଅନ୍ତିମରେ ସେ ଭଗବାନଙ୍କୁ ପ୍ରାପ୍ତ ହୋଇଛନ୍ତି। ଏବଂ ଆର୍ତ୍ତ ଜିଜ୍ଞାସୁ ଅର୍ଥାର୍ଥୀ ଅର୍ଥାଧିକାରୀ ଧ୍ରୁବ ମହାରାଜ, ଧ୍ରୁବ ମହାରାଜ ଯେ ଭଗବାନଙ୍କର ପାଇବା ପାଇଁ ଚାହୁଁଥିଲେ କାହିଁକି ନା ତାଙ୍କର ପିତା ଯିଏକି ଉତ୍ତାମ୍ବା, ଉତ୍ତାମ୍ବାଙ୍କର ପିତା ସ୍ୱାମୀ ମନୁ, ମନୁଙ୍କର ପିତା ବ୍ରହ୍ମା, ବ୍ରହ୍ମାଣ୍ଡରେ ମଧ୍ୟ ଗୋଟେ ବିରାଟ କାର୍ଯ୍ୟ ସେ ଚାହୁଁଥିଲେ। ବ୍ରହ୍ମାଣ୍ଡରେ ଯେଉଁ 14 ଭୁବନ ଅଛି, 14 ଭୁବନ ରହିଛି, ଆରୁ ମାନେ 8 ଅଧିକ ମଧ୍ୟ ସେ ଚାହୁଁଥିଲେ ବ୍ରହ୍ମାଣ୍ଡର ରାଜ୍ୟଟା ଯେଉଁ ବଡ଼ ରାଜ୍ୟ ସେ ଚାହୁଁଥିଲେ। ତେଣୁ ଏହିଭଳି ଭାବରେ ତାଙ୍କର ଅର୍ଥ ଆବଶ୍ୟକ ଥିଲା। କିନ୍ତୁ ଯେତେବେଳେ ସେ ଭଗବାନଙ୍କୁ ପ୍ରାପ୍ତ ହେଲେ ସେତେବେଳେ ସେ ତାଙ୍କର ସେ ଯେଉଁ କାମନା ସେ ପୁରେଇଗଲା, କିନ୍ତୁ ତଥାପି ସେ ଭଗବାନ ତାଙ୍କୁ ସେଇ ଧ୍ରୁବର ପ୍ରଦାନ କରିଛନ୍ତି। ଏବଂ ଆର୍ତ୍ତ ଜିଜ୍ଞାସୁ ଅର୍ଥାତ୍ ଜ୍ଞାନୀ, ଜ୍ଞାନୀ ହେଉଛନ୍ତି ସନମ ସନାତନ ସନନ୍ଦନ ସନତ କୁମାର ଏବଂ ସୁଖଦେବ ସେ ମଧ୍ୟ ଜଣେ ପ୍ରଥମେ ଜ୍ଞାନୀ ଭକ୍ତ ଥିଲେ, ତାପରେ ସେ ଭଗବାନଙ୍କୁ ଭକ୍ତ ହୋଇଛନ୍ତି। ତ ଏଇ ଚାରି କୁମାର ସେ ମଧ୍ୟ ପ୍ରଥମେ ଜ୍ଞାନୀ ଥିଲେ, ଜ୍ଞାନ ମାର୍ଗରେ ଏଇ ଜ୍ଞାନ ମାର୍ଗରେ ସାଧାରଣତଃ ରହିଛି ବ୍ରହ୍ମ ଅନୁସନ୍ଧାନ କରନ୍ତି ବା ବ୍ରହ୍ମ ଲୋଭ କରନ୍ତି, ମନୁଷ୍ୟକ ଲାଭ କରନ୍ତି, କିନ୍ତୁ ସେ ଯେତେବେଳେ ଭଗବାନଙ୍କୁ ଦର୍ଶନ କଲେ ବୈକୁଣ୍ଠ ଲୋକରେ, ସେତେବେଳେ ସେ ଏଇ ଜ୍ଞାନ ମାର୍ଗ ଛାଡ଼ିକି ଭକ୍ତିମାନଙ୍କୁ ଆଶ୍ରୟ କରିଛନ୍ତି, ଜ୍ଞାନରୁ ଉର୍ଦ୍ଧ୍ୱରେ ଭକ୍ତି ଆସୁଛନ୍ତି। ତେଣୁ ଏହିଭଳି ଭାବରେ ଚାରିଜଣ ବ୍ୟକ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି, ଚାରିପ୍ରକାର ବ୍ୟକ୍ତି ଭଗବାନଙ୍କୁ ସେଇଭଳି ଭାବରେ ତାଙ୍କୁ ପୁରସ୍କୃତ କରୁଛନ୍ତି। ଯେଜେବାମାନଙ୍କ ପ୍ରତି ତାଙ୍କ ସଦୈବ ରାମ ତେଣୁ ଏହିଭଳି ଭାବରେ ଏହାର ଯେଉଁଭଳି ଭାବରେ ଆବଶ୍ୟକତା ଅଛି ଭଗବାନ ପୂରଣ କରନ୍ତି। କିନ୍ତୁ ଗୋପୀମାନଙ୍କର କ'ଣ ଆବଶ୍ୟକତା ଥିଲା? ଗୋପୀମାନେ କିଛି ଚାହୁଁ କିଛି କାମନା କରୁନଥିଲେ, ନ ରଣମ ନ ରଣମ ନ ସୁନ୍ଦରୀ କବିତା ସମାଜ ବିଦେଶ କାମରେ ମମଜାମାନେ ଜନ୍ମ ଦେଶରେ ଏହି ଗୋପୀମାନଙ୍କର ଭାବକୁ ନେଇକରି କହୁଛନ୍ତି। ତାଙ୍କର ଧନ ଦରକାର ନଥିଲା କି ଜଣ ଦରକାର ନଥିଲା କି ସୁନ୍ଦରୀ ସ୍ତ୍ରୀ ବା ସୁନ୍ଦର ସ୍ୱାମୀ ଏସବୁ କିଛି ତାଙ୍କର ଦରକାର ନଥିଲା, ତେଣୁ ଏମିତିକି ମୁକ୍ତି ମଧ୍ୟ ସେ ଚାହୁଁନଥିଲେ, ଯେଉଁଥିପାଇଁ ସେ କହୁଛନ୍ତି ମମ ଜନ୍ମ ହିଁ ଜ୍ଞାନ ବିଷୟରେ।
ଯଦି ମୁକ୍ତିରେ ପ୍ରତି ଅଧର୍ମ କ'ଣ କରିବେନି? ତେଣୁ ମୁକ୍ତି ପ୍ରତି ସେଟା ଆମ ପ୍ରତି ଚମତ୍କାର ଆମେ ବୌଦ୍ଧ ପର୍ଯ୍ୟନ୍ତ ଆସୁ, କିନ୍ତୁ ଆମେ ସବୁବେଳେ ପ୍ରତିଗାମୀ ଆମର ଦ୍ୱନ୍ଦ୍ୱ ହେଉ ଅମ ଜନ୍ମଣି ଜନ୍ମ ଦେଶରେ ଭଗତା ଭକ୍ତି ଅହେତୁ ଭକ୍ତି ଅହେତୁ କି ଭାବରେ ଆପଣଙ୍କର ଭକ୍ତି ଆମେ ଆପ୍ତ ବିପଦମାନଙ୍କର ଏ କଥା ରହିଛି। ତେଣୁ ଭାବ କୃଷ୍ଣ କ'ଣ ଦରକାର ପାଇଁ ଦେବେ? ସେଥିପାଇଁ ଭାଗବତର ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟରେ ଭଗବାନଙ୍କ ସହିତ ମୁଁ ତାଙ୍କ ପାଖରେ ଋଣି ରହିବେ ନା ପାରେ ନିରବତ ସଂଯୁଜା ସ୍ୱସହାନୁଭୂତ ବିଭାର ସାହିକ ଯା ମହାମଦନ ଦୁର୍ଜର ବିହ ଶୃଙ୍ଖଳା ସଂପୃଷ୍ଟ ଦ୍ରବ୍ୟ ସାଧନା। ଗୋପୀମାନେ କିଛି ଚାହୁଁନାହାନ୍ତି ସେମାନେ ଧର୍ମାମୃତ ଦିଅ ମାମିକ ଶରଣ କର ସେ ସବୁକିଛି ତ୍ୟାଗ କରିଦେଇଛନ୍ତି। ସେତେବେଳେ ସେ କହୁଛନ୍ତି ପ୍ରକୃତରେ ଉଦ୍ଧବଙ୍କର ଯେଉଁ ଥିଲା ଜ୍ଞାନ ବହୁତ ବଡ଼ ଜ୍ଞାନ ଥିଲେ ଉଦ୍ଧବ ଯେଉଁ ବୁଦ୍ଧି ସତନ ବହୁତ ବୁଦ୍ଧିମାନ ବ୍ୟକ୍ତି ଯିଏକି ବୃହସ୍ପତିଙ୍କର ଶିଷ୍ୟ ଥିଲେ ଏବଂ ଭଗବାନଙ୍କର ଦ୍ୱୈତ କୃଷ୍ଣଶ ଦ୍ୱୈତ ସଖା ଭଗବାନଙ୍କର ସେ ହେଉଛି ବହୁତ ପ୍ରିୟ ସଖା ଏବଂ ପ୍ରବର ମନ୍ତ୍ରୀ ବିଷ୍ଣୁ ପ୍ରବର ମନ୍ତ୍ରୀ ବିଷ୍ଣୁମାନ ଭିତରେ ବିଷ୍ଣୁ ବଂଶରେ ସେ ହେଉଛି ଶ୍ରେଷ୍ଠ ମନ୍ତ୍ରୀ ଥିଲେ କୃଷ୍ଣଙ୍କର। ଏହିଭଳି ଭାବରେ ଏତେ ତାଙ୍କର କ୍ୱାଲିଫିକେସନ୍ ସବୁ ରହିଛି ଯୋଗ୍ୟତା ରହିଛି ଭଗବାନଙ୍କ ଭକ୍ତି ସେ ଭାବୁଛନ୍ତି ସେ ବହୁତ ବି ଜାଣିଛନ୍ତି ଭଗବାନ ଭକ୍ତ ସେ ବଡ଼ ଭକ୍ତ କିନ୍ତୁ ସେଥିପାଇଁ ଭଗବାନ ଭାଗବତଙ୍କର ଏକା ସ୍କନ୍ଧରେ ଉଦ୍ଧବଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ଆମର ପ୍ରଭୁପାଦ କହନ୍ତି ଯେଉଁ ଜ୍ଞାନ ଭଗବାନ ଅର୍ଜୁନଙ୍କୁ ପ୍ରଦାନ କରିନଥିଲେ ସେଇ ଜ୍ଞାନକୁ ଉଦ୍ଧବଙ୍କୁ ଦେଇଛନ୍ତି ଆଉ ଉନ୍ନତର ଜ୍ଞାନ ଦେଇଛି ଉଦ୍ଧବଙ୍କୁ। କିନ୍ତୁ ଏତେ ଉଦ୍ଧବଙ୍କର ଏତେ ଜ୍ଞାନ ଥିଲେ ମଧ୍ୟ ସେ ଯେତେବେଳେ ଯାଇଛନ୍ତି ଗୋପୀମାନଙ୍କୁ ଯାଇଛନ୍ତି ସେତେବେଳେ ସେ କହୁଛନ୍ତି କଥା ଭାଗବତ ଦଶମ ସ୍କନ୍ଧ ସତଚାଳିଶ ଅଧ୍ୟାୟରେ ସେ ତାଙ୍କୁ କହିଛନ୍ତି ସେ ଯେ ଆଶା ମହୋ ଚରଣରେ ଦୁଷାନ ହଂସା ବୃନ୍ଦାବନେ କିମି ଗୌଣ ଗତୌଷଧି ନା ଯାହା ପୁସ୍ତ୍ୟ ସୂଚନା ଆଚରଣ କରିଥିବା ଭେଦୁ ମୁକୁଟରେ ବି ସୁତି ବିମଜ୍ଞା ପ୍ରଭୁ ଯେଉଁ କହୁଥିଲେ ଉଦ୍ଧବ ତିଆରି ବର୍ତ୍ତମାନ ମଧ୍ୟ ଭଗବାନ ତାଙ୍କୁ ସେଇ ଦେଇଛନ୍ତି ଆଶୀର୍ବାଦ ଦେଇଛନ୍ତି ସେଇ ରହିଛନ୍ତି ବୃନ୍ଦାବନରେ କାହିଁକି ନା ସେ ଚାହୁଁଥିଲେ ଯେ ଆଶା ଆମକୁ ସେ ଆଶା କରୁଛନ୍ତି କାହିଁକି ନା ଗୋପୀମାନଙ୍କୁ ସେ ତାଙ୍କ ଚରଣ ଧୋଇ ମାଗିଲେ ସେତେବେଳେ ସେ ଦେବେନି। ତେଣୁ ସେ କହୁଛନ୍ତି ମୋର ହେଉଛି ଆଶା ଯେ ଗୋପୀମାନଙ୍କର ଚରଣ ରେଣୁ ମୁଁ ଯେମିତି ପ୍ରାପ୍ତ ହେବି ଆଶା ମୋ ଚରଣ ରେଣୁ ଦୋଷା ନହମ ଶ୍ୟା କେମିତି ପ୍ରାପ୍ତ ହେବି ନା ବୃନ୍ଦାବନରେ କେମିତି ଗୁର୍ମ ଲୋକଙ୍କୁ ସୁଦିନା ଯଦି ବୃନ୍ଦାବନରେ ଯେତେ ଛୋଟିଆ ଗୁର୍ମ ବା ଗୋଟେ ଲତା ଏଇଠି ଜନ୍ମଗ୍ରହଣ କରିବି ତାହେଲେ ମୁଁ ଏଇ ଗୋପୀମାନେ ଯେତେବେଳେ ଭଗବାନଙ୍କ ଗୃହରେ ରାସଲୀଳାରେ ଯେତେ ଭଗବାନ ଅନ୍ତର୍ଦ୍ଧାନ ହେଉଛନ୍ତି ଗୋପୀମାନେ ତାଙ୍କୁ ଖୋଜି ବୁଲୁଛନ୍ତି ଜୟତ୍ରଣୀତାରେ ବହୁତ ସୁନ୍ଦର ରହିଛି ଭଗବାନଙ୍କ ଗୃହରେ ସେ ଖୋଜି ବୁଲୁଛନ୍ତି ଜୟତା ଜୟତୀତେ ଦିଗମ୍ ଯେଉଁ ବ୍ରଜ ବ୍ରଜଭୂମିର ଯେଉଁ ଜୟତା ବ୍ରଜଭୂମିର ମାଧୁର୍ଯ୍ୟ ସବୁଠାରୁ ଶ୍ରେଷ୍ଠ ଅଧିକ ମିଳିପାରେ ଜୟତୀତେ ଦିଗମ୍ ଜନ୍ମନା ବ୍ରଜ ଯେଉଁମାନେ ଜନ୍ମ ନେଉଛନ୍ତି ବା ବ୍ରଜର ଆବିର୍ଭାବରେ ସବୁକିଛି ଅନ୍ୟ ଯେତେ ଧାମ ଅଛି ସବୁ ଧାମ ତାର ବ୍ରଜଭୂମିର ଅଧିକ ଆଧିକ୍ୟ ରହିଛି ତାର ମାଧୁର୍ଯ୍ୟ ତାହାକୁ ତାର ମହାତ୍ମାରେ ଏବଂ ଜୟତ୍ୟାଧିକମ୍ ଜନ୍ମନା ବ୍ରଜ ସ୍ୱାୟତ ଇନ୍ଦିରା ଶ୍ରୀଶ୍ୱତ୍ରହୀ ଏ ବ୍ରଜଭୂମିର ମହାତ୍ମା ଆମେ ଏଇଠୁ ଜାଣିପାରିବା ଯେ ସ୍ୱାୟତ ଇନ୍ଦିରା ଇନ୍ଦିରା ଯିଏକି ଲକ୍ଷ୍ମୀଦେବୀ ଯିଏକି ବୈକୁଣ୍ଠ ଲୋକରେ ପୂଜିତା ହେଉଛନ୍ତି ସମସ୍ତେ ତାଙ୍କୁ ପୂଜା କରୁଛନ୍ତି କିନ୍ତୁ ସେ ଆସିକରି ବ୍ରଜଭୂମିରେ ଅନ୍ୟମାନଙ୍କର ସେବା କରୁଛନ୍ତି ସ୍ୱାୟତ ଇନ୍ଦିରା ଶ୍ରୀଶ୍ୱତ୍ରହୀ ଏବଂ ଦଳିତ ଦୃଶ୍ୟତା ଦୀକ୍ଷିତ ଆବକା ଏ ଗୋପୀମାନଙ୍କର ଅଭିମାନରେ ଏଇଟା କହୁଛନ୍ତି ଏ ଗୋଟେ ବିରାଟ ବହୁତ ଆଶ୍ଚର୍ଯ୍ୟ ଦୃଶ୍ୟ ଦୈତ ଦୃଶ୍ୟତା ଏ ପ୍ରିୟ ଏ ଦୈତ ଏ କୃଷ୍ଣ ଏ ଗୋଟେ ବହୁତ ଆଶ୍ଚର୍ଯ୍ୟ ମାନେ ଅଦ୍ଭୁତ ଦୃଶ୍ୟ ଯେ ଦୀକ୍ଷୁ ତାରକା ତୋଇ ଚୁତାସର ତ୍ୱାଙ୍ଗ ଚିହ୍ନ ଦେଇ जो मैंने आपको प्राण प्रदान कर सी आपदी पड़ते आप कड़े गले तेनाली गोपमान भाव रही से भाव को देखिए किए उद्धव कहते यही भाव जब मुझे चरण ऋण प्राप्त हमी ते भगवान प्रार्थना कर आशा हम चरण ऋण दुषान हंसाम वृंदावन की जन्म दौसा ना जहाँ दुष्ट स्वजन आनंद पठानी जोटा त्याग कर दुष्ट जोटा त्याग कर स्वजन बंधु बांधव पिता पुत्र स्वामी एम सब से त्याग कर दी एवं आज पथ जड़े राति अधरे जो घर छाड़ चली जाऊँ सी बहुत गोड़ा हिसाब से अपमान हम गोड़ा हिसाब से राधाराणी राधाराणी को कहते जटिड़ा कुटा जो अच्छा राधाराणी शाशु नणंद ये राधाराणी को सब अपमान देते बहुत व्यवचारणी बहुत प्रकार व्यवचार कर बहुत प्रकार तेना भगवान कृष्ण तो राधाराणी के शत्रुत्व देखने पड़ेगा सी थे कौन कले ना बहुत छिद्र गए माठिया को आने किए शक्ति अच्छे देखा बुलाने किए शक्ति बड़ा शक्ति तेनाली माठिया आने जो बहुत प्रकार छिद्र अच्छे अनेक छिद्र रही तेना सी कहे माठिया नहीं छिद्र माठिया को लेकिन जमुना नदी में पा आनी पार एवं गोटे छोटे पा जब पड़ोन नष्ट हेनी तेज़े सी प्रकृति शत्रु राधाराणी शत्रुत्व प्रकाश करने भगवान तेणु जटिड़ा कपड़ा जिते प्रकार मान चले जो आने माठिया छिद्र माठिया पा रही पा सब पड़गला आसला पा किसी ना कि राधाराणी जो जा जमुना नदी में पा आ जो रही राति अधरे जन त्याग कर त्याग कर पिता माता स्वामी पुत्र बंधन एम प्रतिरोध कर वृंदावन जंगल को पड़े जाऊँगी सी यही भाव में जो सब कुछ त्याग कर गोपी मान से उद्धव प्रार्थना कर भगवान वेद कह ज्ञान सबकि ज्ञान अच्छी तथा सी खोजुच भगवान को अन्वेषण कर ज्ञान जो बंधाघर ताकू खोजुच आगत दशम श्री सताश अध्याय वेद श्रुति मानक स्तुति रही तेणु यही भाव में जो गोपी मान जो प्रेम देखकर उद्धव करते मुझे भगवान काम भल पाँच तेणु से कामना कर भगवान पाखे जो मुझे गोटे वृंदावन गोटे पूर्णगत हिसाब से तेणु भगवान कामना पूरण करोटे स्थान से रही बद्रिकाश्रम रही कारण भगवान समस्त ज्ञान प्रदान कर पठाई बद्रिकाश्रम जीवन एवं आउ गोटे रूप से सी रही उद्धव क्यारी जोटी से भगवान से ही सब स्मृति सब चारण कर उद्धव क्यारी कह उद्धव क्यारी से सब रही उद्धव रही से भगवान गोपी प्रेम सब रही प्रेम से आस्वादन कर उद्धव क्यारी तेनाली जो राधाराणी सी ये भाव में देखिए गोपी मान जो रही प्रेम रही भगवान कहते कि जदि से प्रतिज्ञा करते जे मोर देव भाव शरण में आसो मुझे पुरस्कृत करी कि सी हारी जाइए सी ऋणी रही जाइए तेनाली भगवान सरकार से कहते न पार निरवत्त सुंदा मुझे कहती जेजा मोर शरण में आस पुरस्कार करी कि ऋणी रही भगवान से कहते न पार निरवत्त सुंदा कहीं तुम्हें मो सहित निरवत्त अच्छि भाव में मो सहित युक्त हो रही निरविच्छिन्न भाव में रही न पार निर जहाँ स्वस्वाद विविधा साग जहाँ माँ भजन जी कि मोपाई सबकि त्याग करके आसगल सर्वधर्म त्यज्य माँ में कहीं शरण ब्रज ब्रज शब्द से भगवान पाठ बाहर पड़ा मगर से गौरव से महाराज कहते ब्रज शब्द कहीं बाहर ना से ही समय ब्रज भूमि कथा मन पड़गला से अंतिम भगवत कहते सर्वधर्मा परित्यज्य मामेकं शरणं व्रज ବ୍ରଜ ଶବ୍ଦ ପାଇଁ ବି ଆସିଛି ନା ସେଇଠି ବ୍ରଜ ଗୋପୀଙ୍କ କଥା ତାଙ୍କର ମନେ ପଡ଼ିବା ଯିଏକି ଗୋପୀମାନେ ସବୁକିଛି ତ୍ୟାଗ କରିକି ମୋ ଶରଣରେ ଆସିଥିଲେ। ତେଣୁ ସେଇଭଳିଆ ଶରଣ ଯିବା ପାଇଁ ଭଗବାନ ବୁଦ୍ଧ ଅର୍ଜୁନଙ୍କୁ କହୁଛନ୍ତି ଭଗବତ ଗୀତା ଅଷ୍ଟମ ଅଧ୍ୟାୟ ଛଅଷଠି ଶ୍ଳୋକରେ ସତଷଠି ଶ୍ଳୋକରେ ଏକଥା କହିଛନ୍ତି ଭଗବାନ। ତେଣୁ ଭଗବାନ ତ ଦେଖିଲେ ଯେଉଁ ଗୋପୀମାନେ ଏମାନେ ସମସ୍ତେ ମୁଁ ତାଙ୍କୁ କିଛି ପୁରସ୍କାର ଦେଇପାରିବି, ତାଙ୍କର ତ କିଛି କାମନା ନାହିଁ, ମୁଁ ତାଙ୍କର କ'ଣ କାମନା ପୂରଣ କରିବି। ତେଣୁ ସେଥିପାଇଁ ବ୍ରହ୍ମା ତାଙ୍କ ସ୍ତୁତି ମଧ୍ୟ ସେ କହୁଛି ଅହୋ ଭାଗ୍ୟମ ଅହୋ ଭାଗ୍ୟମ ନନ୍ଦ ଭୋଗ ରୋଗ ସା ଯେଉଁମାନେ ପୂର୍ଣ୍ଣ ବ୍ରହ୍ମ ଯା ମିତ୍ର ପରମାନନ୍ଦ ପୂର୍ଣ୍ଣ ବ୍ରହ୍ମ ସନାତନ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ବ୍ରହ୍ମା କେତେ ମୋହ ହୋଇଯାଉଛନ୍ତି ଭଗବାନଙ୍କର ତାଙ୍କର ସାଙ୍ଗ ବାଳକଙ୍କ ସହିତ ବସିକିରି ଯମୁନା ପୂର୍ଣ୍ଣରେ ଖାଦ୍ୟ ଗ୍ରହଣ କରୁଛନ୍ତି, ଯମୁନା ଖାଦ୍ୟ ବଣଭୂମି ଭଳି ଖାଦ୍ୟ ଗ୍ରହଣ କରୁଛନ୍ତି, ବ୍ରହ୍ମା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେଣୁ ସେ ଯେତେବେଳେ ତାଙ୍କର ବର୍ଷାମାନଙ୍କୁ ନେଇଯାଇଛନ୍ତି ଏବଂ ତାଙ୍କ ସାଙ୍ଗ ବାଳକଙ୍କୁ ନେଇଯାଇଛନ୍ତି, ତାପରେ ସେ ଯେତେବେଳେ ଭଗବାନଙ୍କୁ ଦେଖୁଛନ୍ତି ନିଜକୁ ବିସ୍ତାର କରିକିରି ବର୍ଷା ଉପରେ ବା ସାଙ୍ଗ ବାଳକ ଉପରେ ନିଜକୁ ବିସ୍ତାର କରିଛନ୍ତି, ସେତେବେଳେ ସେ ବ୍ରହ୍ମାଙ୍କୁ ଭଗବାନ ପାଖରେ ପ୍ରାର୍ଥନା କରୁଛନ୍ତି ବା କ୍ଷମା ପ୍ରାର୍ଥନା କରୁଛନ୍ତି। ସେଇ ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଏକଥା ବ୍ରହ୍ମା ମଧ୍ୟ କହୁଛନ୍ତି ଯେ ଅହୋ ଭାଗ୍ୟମ ଅହୋ ଭାଗ୍ୟମ କି ଭାଗ୍ୟ ଆମେ ଜାଣିପାରିବାନି, ଗୋପୀମାନଙ୍କର ବା ଅନ୍ୟ ବ୍ରଜବାସୀମାନଙ୍କର ଯେଉଁ ଭାଗ୍ୟ ରହିଛି ସେ ଭାଗ୍ୟକୁ ଆମେ ଜାଣିପାରିବାନି। ନନ୍ଦ ଗୋପ ବ୍ରଜ ଗୋସା ନନ୍ଦ ଏବଂ ଅନ୍ୟାନ୍ୟ ଗୋପୀମାନେ ଏବଂ ବ୍ରଜଭୂମିରେ ଯେତେ ସବୁ ଅଛନ୍ତି ଆଦିବାସୀମାନେ ଅଛନ୍ତି ସମସ୍ତଙ୍କର କି ଭାଗ୍ୟ ବ୍ରହ୍ମା ଚିନ୍ତା କରିକି ଆଶ୍ଚର୍ଯ୍ୟ ହେଉଛନ୍ତି। ଜନ ନିତ୍ର ପରମାନନ୍ଦ ପୂର୍ଣ୍ଣ ବ୍ରହ୍ମ ସନାତନ ଯାହାଙ୍କର ପରମାନନ୍ଦ ପୂର୍ଣ୍ଣ ବ୍ରହ୍ମ ଭଗବାନ ସନାତନ ବ୍ରହ୍ମ ଭଗବାନ କୃଷ୍ଣ ଯାହାଙ୍କର ମିତ୍ର ହିସାବରେ ରହିଛନ୍ତି ଏବଂ ଭାଗବତ ମଧ୍ୟ ସୁଖଦେବ ଗୋସ୍ୱାମୀ ମଧ୍ୟ ସେ କଥା କହୁଛନ୍ତି ଯେ ଇଥମ ସତାନ ବ୍ରହ୍ମସୁଖାନୁଭୂତ୍ୟା ଦାସ୍ୟ ଗତାନ ନରଦାର ବରଦୈବତେନ ମାୟାଶ୍ରିତାନ ନରଦାର୍ପେଣ ସାକମ ବିଲୋ ଉତ୍ପୂର୍ଣ୍ଣ ପୂଜା ଭାଗବତ ଦଶମ ସ୍କନ୍ଧ ବାର ଅଧ୍ୟାୟରେ ଏହି ଶ୍ଳୋକଟି କହୁଛନ୍ତି ସୁଖଦେବ ଗୋସ୍ୱାମୀ ମହାରାଜକୁ ଯେ ଏଇ ଯେଉଁ ଭଗବାନଙ୍କ ସବୁ ବତ୍ସା ଯେଉଁ ହରଣ କଲେ ଭଗବାନ ଯେଉଁ ଅଭାସ ସବୁ ବଧ କରୁଛନ୍ତି ସେ କହିବା ପୂର୍ବରୁ ଏହି ଶ୍ଳୋକଟି କଥା କହୁଛନ୍ତି ଭଗବାନ ଯେଉଁ ଲୀଳା କରୁଛନ୍ତି ତାଙ୍କ ସାଙ୍ଗ ବାଳକଙ୍କ ସହିତ ଇଏ ହେଉଛି ଇଥମ ସତାନ ବ୍ରହ୍ମସୁଖାନୁଭୂତ୍ୟା ଭଗବାନ କୃଷ୍ଣ ଯେତେବେଳେ ଦେଖୁଛନ୍ତି ଯେଉଁମାନେ ବ୍ରହ୍ମବାଦୀମାନେ ଜ୍ଞାନୀମାନଙ୍କର ଯେତେବେଳେ ଅଗ୍ରସର ହେଉଛନ୍ତି ସେମାନେ ତାଙ୍କୁ ଦେଖିକି ବ୍ରହ୍ମସୁଖ ଲାଭ କରୁଛନ୍ତି। ଇଥମ ସତାନ ବ୍ରହ୍ମସୁଖାନୁଭୂତ୍ୟା ଦାସୀ ବତାନା ପରଦୈବ ଦେଣୁ ଯେଉଁମାନେ ଭଗବାନଙ୍କ ସହିତ ଦାସୀ ସମ୍ବନ୍ଧରେ ସମ୍ବନ୍ଧିତ ରହିଛନ୍ତି ସେମାନେ ଯଦି କୃଷ୍ଣଙ୍କୁ ଦେଖିଦେଉଛନ୍ତି ଦଶ ଏଗାର ବର୍ଷ ବାଳକ କିନ୍ତୁ ତାଙ୍କୁ ଦେଖି ସିଏ ହେଉଛନ୍ତି ଇଏ ହେଉଛି ଗୋଟେ ଶ୍ରେଷ୍ଠ ଦେବତା ପରଦେବତା ଏବଂ ମାୟା ସୀତାନାମ ନରଦାର କେଣ ଯେଉଁମାନେ ମାୟାର ଅଧୀନରେ ଅଛନ୍ତି ଏଇ ଭୌତିକ ଜଗତର ତ୍ରିଗୁଣରେ ସତ୍ୱ ରଜତମ ତ୍ରିଗୁଣ ମଧ୍ୟ ରହିଛନ୍ତି ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖୁଛନ୍ତି ସେମାନେ ହେଉଛନ୍ତି ଇଏ ହେଉଛି ଗୋଟେ ନରଦାର ଆମ ଭଳି ମନୁଷ୍ୟ। ତେଣୁ ସାକମ ନିଜକୁ କୃତପୂର୍ଣ୍ଣ ପୂଜା ଯେଉଁମାନେ ବୃନ୍ଦାବନରେ ରହିଛନ୍ତି ସେମାନେ ସବୁ ଅନେକ ପ୍ରକାର ପୁଣ୍ୟକର୍ମ କରିଥିବା ହେତୁ ବର୍ତ୍ତମାନ ଭଗବାନଙ୍କ ସହିତ ସେ ଲୀଳା କରୁଛନ୍ତି। ତେଣୁ ସେଇ ଗୋପୀମାନଙ୍କର ପାଖରେ ଭଗବାନ କହୁଛନ୍ତି ମୁଁ ତୁମ ପାଖରେ ଋଣୀ ରହିଲି ନ ପାରାୟଣ ନିରବଦ୍ଧ ସୁନ୍ଦା ସ୍ୱସାଧିକ ତମକୁ ମୁଁ କିଛି ତମ ଋଣ ପରିଶୋଧ କରିପାରିଲି ନାହିଁ ମୁଁ ତୁମ ପାଖରେ ଋଣୀ ରହିଗଲି କିନ୍ତୁ ସ୍ୱସାଧିକୃତ ବିଭୁଧା ଉତ୍ସାହ ତମର ଯେଉଁ ସାଧୁ ଯେଉଁ ତମ ମୋ ପ୍ରତି ଯେଉଁ ଏତେ ପ୍ରେମ କରିପାରୁଛ ସବୁକିଛି ତ୍ୟାଗ କରିପାରୁଛ ତେଣୁ ଇଏ ସବୁ ପ୍ରେମର ପ୍ରତିଦାନରେ ମୁଁ ବିଭୁଧା ଉତ୍ସାହ ଦେବତାମାନଙ୍କର ଆୟୁଷ ପ୍ରାର୍ଥନା ମଧ୍ୟ ମୁଁ ଆଜି ପୂରଣ କରିପାରିବି ଦେବତାମାନଙ୍କର ଆୟୁଷ ଯେଉଁ ରହିଛି ଅନେକ ସେଥିପାଇଁ ଦେବତାମାନଙ୍କୁ ଅମରା ବୋଲି କୁହାଯାଉଛି ତାଙ୍କର ଅନେକ ବର୍ଷ ଆୟୁଷ ରହିଛି କୋଟି କୋଟି ବର୍ଷ ଧରିକି ତେଣୁ ଭଗବାନ କହୁଛନ୍ତି କୋଟି କୋଟି ବର୍ଷ ଧରିକି ମୁଁ ଯଦି ତମର ଚେଷ୍ଟା କରିବି ତମ ଋଣକୁ ସୁଝିପାରିବିନି ତେଣୁ ଯା ମା ମଧ୍ୟ କାହିଁକି ସୁଖି ସୁଝିପାରିବିନି ଯେଉଁ ଯେହେତୁ ତମେ ମା ମଧ୍ୟ ଦୁର୍ଜର ଦେହ ଶୃଙ୍ଖଳା ଘରର ଯେଉଁ ଶୃଙ୍ଖଳା ସବୁ ରହିଛି ଘରର ଯେଉଁ ସବୁ ବନ୍ଧନ ସବୁ ରହିଛି ଏ ଯେଉଁ ଦୁର୍ଜର ଏଥିରେ ତ୍ୟାଗ କରି ହେବନି କିନ୍ତୁ ତମେ ସବୁ ତ୍ୟାଗ କରିକି ଆସ ତେଣୁ ସ୍ୱସାଧିକୃତ ବିଭୁଧା ଯାହା ମା ମଧ୍ୟ ଦୁର୍ଜର ଦେହ ଶୃଙ୍ଖଳା ସ୍ୱସାଧିକୃତ ତମେ ସେଇ ତମର ସେ ଯେଉଁ ତମେ ଯାହା ସବୁ ମୋ ପାଇଁ କରିଛ ସେଇ ହିଁ ତମର ଫଳ ଯେଉଁ ମୋତେ ଏଇ ଯେଉଁ ଭଲ ପାଉଛ ସେ ଭଲ ପାଇବା ହିଁ ତମର ତାର ପୁରସ୍କାର ଆଉ କିଛି ଦେଇପାରିବ ବୋଲି ଭଗବାନ ଋଣୀ ରହିଯାଇଛନ୍ତି। ତେଣୁ ଇଏ ଗୋଟେ ଭଗବାନଙ୍କର ଋଣ ରହିଗଲା ବା ଭଗବାନଙ୍କର ଇଏ ଗୋଟେ ଗୃହ ରହିଗଲା ଯେଉଁ କହିଲି ପ୍ରଥମେ ଯେ ଭଗବାନ ଚିନ୍ତା କରୁଛନ୍ତି ଯେ ରାଧାରାଣୀଙ୍କର ପ୍ରଣୟ ମହିମା ଶ୍ରୀ ରାଧା ପ୍ରଣୟ ମହିମା କିଦୃଶନ ବା ନୈବା ସ୍ୱାଦ୍ୟ ଅନାଦୃତ ମଧୁରିମା କିଦୃଶନ ବା ମଧ୍ୟ ସୌଖ୍ୟ ଚାଷ ମଧୁର ଭଗବତ କିଦୃଶନ ଏକ ଲୋଭା ତଦ ଭାବାଢ଼ ସମଧନୀ ସଚି ଗର୍ଭ ସିନ୍ଧୁ କରେନ୍ତୁ ଏ ଭଗବାନଙ୍କର ଗୋଟେ ଲୋଭ ରହିଛି ଯଦିଓ ଅନେକ ବୁଦ୍ଧିମାନଙ୍କ ସହିତ ସେ ରାସଲୀଳା କରିଛନ୍ତି ଏବଂ ଅନେକ 16,108 ରାଣୀଙ୍କ ସହିତ ସେ ଗୃହସ୍ଥ ଆଶ୍ରମ କରିଛନ୍ତି ଗୃହସ୍ଥ ବନ୍ଧନରେ ରହିଛନ୍ତି କିନ୍ତୁ ଏତେ ସବୁ ବୁଦ୍ଧିମାନଙ୍କ ସହିତ ବା ମହିଷମାନଙ୍କ ସହିତ ଲୀଳା କଲେ ମଧ୍ୟ ତଥାପି ତାଙ୍କର ଲୋଭ ଗୋଟା ରହିଯାଉଛି ଯେ କିଭଳି ଭାବରେ ଏଇ ରାଧାରାଣୀଙ୍କର ଯେଉଁ ମହିମା ରହିଛି ଶ୍ରୀ ରାଧା ପ୍ରଣୟ ମହିମା କିନ୍ତୁ ସମ୍ବାଦ ନେବା ରାଧାଙ୍କର ପ୍ରଣୟ ବା ପ୍ରେମ କିଭଳି ଭାବରେ ସେ ଜାଣିପାରୁନି ଭଗବାନ ମଧ୍ୟ ଅନ୍ୟମାନେ ପ୍ରେମ କରୁଛନ୍ତି ଭଗବାନଙ୍କଠୁ ଆଉ କିଏ ଅଧିକ ପ୍ରେମ କରୁନାହାନ୍ତି କାହାର ଭଗବତ ଗୀତାର ପଞ୍ଚମ ଅଧ୍ୟାୟ ଭଗବାନ କହିଛନ୍ତି ଯେ ଭକ୍ତାନ ପ୍ରତିଦପସାମ ସର୍ବଲୋକ ମହେଶ୍ୱରମ ଶ୍ରୋଧନ ସର୍ବଭୂତାନାମ ଜ୍ଞାତମାନ ଶାନ୍ତି ମୁଚ୍ଛନ୍ତି ଭଗବାନ ହେଉଛନ୍ତି ଉପଭୋକ୍ତାରୀ ଭକ୍ତାରାମ ଏବଂ ସର୍ବଲୋକ ମହେଶ୍ୱରମ ସବୁ ଲୋକର ଏଇ ଭୌତିକ ଜଗତ ଏବଂ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ଚିତ୍ ଜଗତ ରହିଛି ଏସବୁ ଜଗତର ଭଗବାନ ହେଉଛନ୍ତି ଆଦିଶ୍ୱର ବା ମାଲିକ ଏବଂ ଶ୍ରୋଧନ ସର୍ବଭୂତାନାମ ସମସ୍ତ ଜୀବ ଖାଲି ମନୁଷ୍ୟମାନଙ୍କ ପାଇଁ ନାହିଁ ଯେତେ 84 ଟଙ୍କା ଜୀବ ଅଛନ୍ତି ଏବଂ ତାର ଉର୍ଦ୍ଧ୍ୱରେ ଯେଉଁ ଦେବତାମାନେ ଅଛନ୍ତି ସମସ୍ତଙ୍କର ଯିଏ ହେଉଛନ୍ତି ସୁହୃଦନ ସବୁଠାରୁ ସମସ୍ତଙ୍କର ବେଶୀ ଭଲ ପାଉଛନ୍ତି ଭଗବାନ ଯେଉଁଥିପାଇଁ ଭଗବାନ ସମସ୍ତଙ୍କ ଜୀବନରେ ଅନ୍ତରାତ୍ମା ପରମାତ୍ମା ରୂପେ ରହୁଛନ୍ତି ଛୋଟ ଜୀବଠୁ ଆରମ୍ଭ କରିକି ସମସ୍ତ ଜୀବ ପାଖରେ ଭୌତିକ ଜଗତରେ ସେ ସମସ୍ତଙ୍କ ଜୀବ ହୃଦୟରେ ପରମାତ୍ମା ରୂପେ ରହୁଛନ୍ତି ତାଙ୍କୁ ଏତେ ଭଲ ପାଉଛନ୍ତି କିନ୍ତୁ ତଥାପି ସେ କହୁଛନ୍ତି ଯେ ମୋତେ ଯେଉଁ ଭଲ ପାଉଛନ୍ତି ରାଧାରାଣୀ ବା ଅନ୍ୟ ଗୋପୀମାନେ ଯେଉଁ ଭଲ ପାଉଛନ୍ତି ସେ ତାର ମହିମା ସେ ବୁଝିପାରୁନାହାନ୍ତି କାରଣ ସେ ହେଉଛି ବିଶ୍ୱଜାତୀୟ ଭଗବାନ ହେଉଛନ୍ତି ବିଶ୍ୱଜାତୀୟ ସୁଖ ଏବଂ ଏମାନେ ହେଉଛନ୍ତି ଆଶ୍ରୟ ଜାତୀୟ ସୁଖ ଏ ଆଶ୍ରୟ ଜାତୀୟ ସୁଖ ବିଷୟରେ ଭଗବାନଙ୍କର କିଛି ଜ୍ଞାନ ହେଉନି ଭଗବାନ କିଏ ଜାଣିପାରୁନାହାନ୍ତି ତେଣୁ ସେ ରାଧାଙ୍କର ଭାବ ଗ୍ରହଣ କରିକି ଆଶ୍ରୟ ଚୈତନ୍ୟ ମହାପ୍ରଭୁ ଉପରେ ଆସେ ରାଧାକୃଷ୍ଣ ମିଳିତ ଧନୁ ଅସତ ଚୈତନ୍ୟ ମହାପ୍ରଭୁ ତେଣୁ ସେ ଆସିକିରି ଭଗବାନ ନିଜେ ଆସିକିରି ଏ ରାଧାରାଣୀଙ୍କ ତତ୍ତ୍ୱ ନିଜେ ଆସ୍ୱାଦନ କରୁଛନ୍ତି ଏବଂ ଅନ୍ୟମାନଙ୍କୁ ସବୁ ମଧ୍ୟ ପ୍ରଦାନ କରୁଛନ୍ତି ସମସ୍ତ ଜୀବମାନଙ୍କୁ ବଦ୍ଧଜୀବ ଆମର କୌଣସି ସେ ରାଧା ପ୍ରେମ ଜାଣିବାର କୌଣସି ସାମର୍ଥ୍ୟ ନାହିଁ କାରଣ ଏ ପୃଥିବ ଯାତ୍ରା ଆମେ ଯେଉଁ ପ୍ରାର୍ଥନା କରାଯାଇଛି ଯେ ରୂପ ରଘୁନାଥ ପଦେ ହୈବେ ଆକୃତି କବେ ଆମେ ବୁଝବ ସେ ଯୁଗଲ ପ୍ରତି ରୂପ ରଘୁନାଥ ପଦେ ରହୁମର ଆସ ପ୍ରାର୍ଥନା କରାଇ ସଦା ନରୋତ୍ତମ ଦାସ ରୂପ ରଘୁନାଥ କବେ ଆମେ ବିଷୟରୁ ଯେତେବେଳେ ଆମେ ଭୌତିକ କହୁଥିଲେ ଏ ଭୌତିକ ବିଷୟ ଭିତରେ ଆମେ ଯେତେବେଳେ ଆସକ୍ତ ହେଇ ରହିଛେ ସେ ବିଷୟରେ ଆମେ ଜାଣିପାରିବାନି ଏ ତ୍ରିଗୁଣ ଭିତରେ ରହିଥିବା ଯେଉଁ ତ୍ରିଗୁଣ ଉର୍ଦ୍ଧ୍ୱ ବିଷୟରେ ଆମେ ଜାଣିପାରିବାନି ତେଣୁ ରାଧାକୃଷ୍ଣଙ୍କର ଯେଉଁ ଲୀଳା ସବୁ ହେଇଛି ଆମେ ସାଧାରଣତଃ ଆମେ ଏ ଭୌତିକ ଆମର ଭୌତିକ ଜଗତରେ ପୁରୁଷ ସ୍ତ୍ରୀ ଭଳି ଆମେ ସମ୍ବନ୍ଧ ବୋଲି ଚିନ୍ତା କରିବା ତେଣୁକରି ଆମର ଅନ୍ତିମରେ ଭାଗବତଙ୍କର ଦଶମ ସ୍କନ୍ଧର ଏ ଯେଉଁ 29-33 ଏଇ ଯେଉଁ ପାଞ୍ଚଟି ଅଧ୍ୟାୟ ଦଶ ପଞ୍ଚାଧ୍ୟାୟ କୁହାଯାଉଛି ଏଇ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରିସାରିଲା ପରେ ଅଳ୍ପ କିଛି ବର୍ଣ୍ଣନା କରିଛନ୍ତି କିନ୍ତୁ ପରୀକ୍ଷିତ ମହାରାଜ କହୁଛନ୍ତି ଯେ କାହିଁକି ଭଗବାନ ଏଗୁଡ଼ିକ ସବୁ ଲୀଳା କଲେ ଭଗବାନ ହେଉଛନ୍ତି ଆତ୍ମାରାମ ସେ ହେଉଛି ଧର୍ମ ସ୍ଥାପନ କରିବା ପାଇଁ ଆସୁଛନ୍ତି ପୁଣି କେମିତି ଯୁଗୁପ୍ସିତ ନିନ୍ଦନୀୟ କାମ କରୁଛନ୍ତି ଇଏ ମୋର ବହୁତ ସନ୍ଦେହ ରହିଛି ତେଣୁ ସେହି ପ୍ରଶ୍ନର ଉତ୍ତରରେ ସୁଭଦ୍ର ସାର କହୁଛନ୍ତି ଯେ ବିକ୍ରୀଡ଼ ବ୍ରଜବଦେବୀ ଇଦମ ଚ ବିଷ୍ମ ଶ୍ରବଣ କରିବେ କଣ ବିକ୍ରୀଡ଼ ଭଗବାନଙ୍କର ଅନେକ ପ୍ରକାର ପିଲା ସବୁ କ୍ରୀଡ଼ା ସବୁ କରିଛନ୍ତି ଗୋପୀମାନଙ୍କ ସହିତ ବିଶେଷ ଭାବରେ ଗୋପୀମାନଙ୍କ ସହିତ ବିକ୍ରୀଡ଼ ବ୍ରଜବଧୁବୀର ବ୍ରଜବଧୁବୀ ଗୋପୀମାନଙ୍କ ସହିତ ଏଇ ଯେଉଁ ଇଦମ ଚ ବିଷ୍ଣୁ ବିଷ୍ଣୁ ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି ଆମର ଆଚାର୍ଯ୍ୟ ଟୀକା କରିଛନ୍ତି ଯେ ଭଗବାନ ତ କୃଷ୍ଣ ଲୀଳା କଲେ କାହିଁକି ବିଷ୍ଣୁ ବୋଲି କୁହାଯାଉଛି ବିଷ୍ଣୁ କହିବାର ଉଦ୍ଦେଶ୍ୟ ହେଉଛି ଯେ ଭଗବାନ ନିଜକୁ ବିସ୍ତାର କରିଛନ୍ତି ଏତେ କୋଟି କୋଟି ଗୋପୀମାନେ ଅଛନ୍ତି ତାଙ୍କ ପାଖରେ ନିଜକୁ ବିସ୍ତାର କରିଛନ୍ତି ସବୁ ଗୋପୀମାନେ ଆସୁଛନ୍ତି କୃଷ୍ଣ ବହୁ ସେଥିରେ ନୃତ୍ୟ କରୁଛନ୍ତି କିନ୍ତୁ ପ୍ରକୃତରେ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି ସେଥିପାଇଁ ବିଷ୍ଣୁ ଶବ୍ଦ ସୁଖଦୁଃଖ ସେ ବ୍ୟବହାର କରିଛନ୍ତି ତେଣୁ ଏଇ ଯେଉଁ ଭଗବାନଙ୍କର ସବୁ ବିଳା ସବୁ ରହିଛି ବିଦ୍ୟାଚ ବିଷ୍ଣୁ ଶ୍ରଦ୍ଧାନନ୍ଦ ଅନୁଶୁଣିଆ ରଥ ବର୍ଣ୍ଣ ଯେଉଁମାନେ ଶ୍ରଦ୍ଧାର ସହିତ ଅନୁଶୁଣିଆ ଏଇ ପରମ୍ପରାରେ ଯେଉଁମାନେ ଶ୍ରବଣ କରିବେ କାରଣ ଯେଉଁମାନେ ପରମ୍ପରାରେ ଆସୁନାହାନ୍ତି ପରମ୍ପରା ବିହୀନ ଯେଉଁମାନେ ସେଇଟାକୁ ଶ୍ରବଣ କରିବା ପାଇଁ ମନା କରାଯାଇଛି ସନାତନ ଦୋଷରେ କହୁଛନ୍ତି ଯେ ଏଇ ଭଗବାନଙ୍କର ଯେଉଁ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ସେଇଟାକୁ ଶ୍ରବଣ ନ କର୍ତ୍ତବ୍ୟ ସର୍ବଚେଷ୍ଟ ଯଥା କହେ ଭଗବାନଙ୍କର ଭୂତମ ହରିକଥା ଭୂତମ ଭଗବାନଙ୍କର ଯେଉଁ ହରିକଥା ଯେଉଁ ରହିଛି ଯେମିତି ପବିତ୍ର କିନ୍ତୁ ଶ୍ରବଣ ନହେଲେ କର୍ତ୍ତବ୍ୟ ଏଇଟାକୁ ଶୁଣିବା କଥା ନୁହଁ କେଉଁମାନଙ୍କର ଯେଉଁମାନେ ଏଇ ପରମ୍ପରାରେ ଆସୁନାହାନ୍ତି ଉପଯୁକ୍ତ ପରମ୍ପରାରେ ଆସୁନାହାନ୍ତି ସେମାନଙ୍କର ଶୁଣିବା କଥା ନୁହଁ ଶ୍ରବଣ ନହେଲେ କର୍ତ୍ତବ୍ୟ ଭୂତ ହରିକଥା ଭୂତମ ସର୍ବଚେଷ୍ଟ ଯଥା କହେ ଯେମିତି କହିଲେ ଦୁଗ୍ଧ ସିଏ ହେଉଛି ଅମୃତ କିନ୍ତୁ ତାକୁ ଯଦି ସର୍ପ ଯଦି ଛୁଇଁଦେବ ମାରିଦେବ ତାହେଲେ ସେଇଟା ବିଷୟ ପ୍ରକାଶ ହୋଇଯିବ ତେଣୁ ସେହିଭଳି ଭାବରେ ଭଗବାନଙ୍କର ଯେଉଁ ପ୍ରକାଶ ରହିଛି ଇଏ ଅବୈଷ୍ଣବ ଉପଦିନ ଭୂତମ ହରିକଥା ଭୂତମ ଯେଉଁମାନେ ବୈଷ୍ଣବ ନୁହନ୍ତି ଯେଉଁମାନେ ପରମ୍ପରାରେ ଆସୁନାହାନ୍ତି ସେମାନଙ୍କର ଶୁଣିଲେ ଏହାର ବିପରୀତ ପ୍ରକାଶ ପ୍ରକୃତରେ ଯେଉଁମାନେ ପରମ୍ପରାରେ ଆସିବେ ଯେଉଁମାନେ ବୈଷ୍ଣବ ଉପରୁ କି ଭଗବାନଙ୍କର ଲୀଳା ସବୁ ଶ୍ରବଣ କରିବେ ବିପୀଡ଼ିତାଂ ପ୍ରଜାପତି ବି ଗୀତାଂଚ ବିଷ୍ଣୁ ଶ୍ରଦ୍ଧା ମଧ୍ୟ ଅନୁଶୁଣିଆ ରଥବର୍ଣ୍ଣ ଏ ଜନ ଶ୍ରଦ୍ଧା ସହିତ ଏହି ପରମ୍ପରାରେ ଯଦି ଶ୍ରବଣ କରିବେ ବା କୀର୍ତ୍ତନ କରିବେ ତାହେଲେ ଭକ୍ତି ପରାମ ଭଗବତୀ ପ୍ରତିଲବ୍ଧ ପାମା ସେମାନେ ଶ୍ରେଷ୍ଠ ଭକ୍ତି ଲାଭ କରିବେ ଏବଂ ତାଙ୍କର ହୃଦୟରେ ଯେଉଁ ହୃଦ୍ରୋଗ ଯେଉଁ ହୃଦ୍ରୋଗ ଆମର କ'ଣ ନା କାମ କ୍ରୋଧ ଲୋଭ ମୋହ ମଦ ମାର୍ଷ ହେଉଛି ଛଅଟି ରିପୁ ରହିଛି ଏ ହେଉଛି ଆମର ହୃଦ୍ରୋଗ ତେଣୁ ଏଥିରୁ ସେମାନେ ମୁକ୍ତ ହେଇକରି ଆସୁ ଅପଜନ୍ତି ଅଚିରେଣ ଧୀର ଆସୁ ମାନେ ଖୁବ୍ ଶୀଘ୍ର ସେମାନେ ଏଇ ଯେଉଁ ହୃଦୟ ରୋଗ ସବୁ ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାର୍ଷ ଏଥିରୁ ସେମାନେ ମୁକ୍ତ ହେଇଥିଲେ ଏବଂ ସେମାନେ ଅଚିରେଣ ଖୁବ୍ ଶୀଘ୍ର ସେମାନେ ଧୀର ବ୍ୟକ୍ତିରେ ପରିଣତ ହେଇଥିଲେ ଧୀର ବ୍ୟକ୍ତି ହେଉଛି କ'ଣ ନା ଯେଉଁମାନେ ଆମେ ସାଧାରଣତଃ ସମସ୍ତେ ଅଧୀର ଅବସ୍ଥାରେ ଅଛେ ଆମର ଯେଉଁ ବାଚ ବେଗମ ମନସା କ୍ରୋଧ ବେଗମ ଜିହ୍ୱା ବେଗମ ଉଦର ଉପସ୍ଥ ବେଗମ ଯେଉଁ ଛଅଟି ବେଗ ରହିଛି ଏ ବେଗ ଦ୍ୱାରା ସମସ୍ତେ ବିଚଳିତ ହେଇଯାଉଛନ୍ତି ବେଗର କୁ ସହି କରିପାରୁନାହାନ୍ତି କହିବାର ବେଗ ମନର ବେଗ କ୍ରୋଧର ବେଗ ଜିହ୍ୱାର ବେଗ ଯେଉଁଥିପାଇଁକି ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରୁଛନ୍ତି ବା ନିଶା ବହୁତ ପ୍ରକାର ଆମିଷ ଘଟଣା ଇତ୍ୟାଦି ସବୁ କରୁଛନ୍ତି ଏ ଜିହ୍ୱାର ବେଗ ସହି କରିପାରୁନାହାନ୍ତି ଉଦର ବେଗ ଏବଂ ଉପସ୍ଥ ଯୌନ ବେଗ ଏଇ ବେଗକୁ ସହି କରିପାରୁନାହାନ୍ତି ସମସ୍ତେ ଅଧିକ ଅବସ୍ଥାରେ ଅଛନ୍ତି କିନ୍ତୁ ଭଗବାନଙ୍କର ଏ କଥା ସବୁ ଶ୍ରବଣ କଲେ ଜଣେ ଆଶୁ ଅପଉନ୍ନତି ଅଚିରେଣ ଧୀର ସେମାନେ ଖୁବ୍ ଶୀଘ୍ର ଧୀର ବ୍ୟକ୍ତିରେ ପରିଣତ ହୋଇପାରିବେ ତେଣୁ ଆଜିର ଏହି ପବିତ୍ର ରାଧା ସ୍ଥିତିରେ ଆମେ ରାଧାରାଣୀଙ୍କର ପୋକରୁ ଆଉ କିଛି ରାଧାରାଣୀଙ୍କର ମହିମା ପ୍ରଦାନ କଲେ ସେମାନଙ୍କ କଥାକୁ ପ୍ରୋତ୍ସାହନ ହେବା ଆମର କିଛି ଗୋଟିଏ ସଙ୍ଗୀତ ଗାନ କରିକି ଆମ କଥାକୁ ପ୍ରଦାନ କରିବା କାରଣ ଭଗବାନଙ୍କର ଏଇ ଯେଉଁ ଲୀଳା ସବୁ ରହିଛି ସମୟ ହେଇଯାଇଛି ନି ତେଣୁ ଗୋଟିଏ ସଙ୍ଗୀତ ଗାନ କରିବି ହଁ ସଙ୍ଗୀତ ସହିତ କହୁଛି ଜୟ
ଜୟ ଜୟ
ରାଧାରାଣୀଙ୍କର ଆଉ କିଛି ବର୍ଣ୍ଣନା କରିବା ରାଧାରାଣୀଙ୍କର ଯେଉଁ ଏଇଭଳି ଭାବରେ ଆମେ କହିଲେ ରାଧାରାଣୀ ଯେଉଁ ଆସିଛନ୍ତି ଚୈତନ୍ୟ ମହାପ୍ରଭୁ ଆସିକରି ଏଇ ରାଧାଙ୍କ ତତ୍ତ୍ୱ ଏଇ ପ୍ରେମ ତତ୍ତ୍ୱକୁ ସେ ଆସ୍ୱାଦନ କରିଛନ୍ତି। ଏଇ ରାଧାରାଣୀଙ୍କ ତତ୍ତ୍ୱ ରହିଛନ୍ତି ବହୁତ ଗଭୀର ତତ୍ତ୍ୱ, କିନ୍ତୁ ମହାପ୍ରଭୁଙ୍କ କୃପାରୁ ଏଇସବୁ ତତ୍ତ୍ୱକୁ ଆମେ ସବୁ ଜାଣିପାରୁଛୁ। ସେ ମହାପ୍ରଭୁକୁ ଆସିଛନ୍ତି, ସେ ଆମକୁ ବାଛୁଚା କରିନାହାନ୍ତି। ସେ ଯୋଉ କୁହାଯାଇଛି ଅନାଦିତ ଚରିଚିରା କରୁଣୟା ଦିନ ତଳୁ ସମର୍ପିତ ମନ୍ତ୍ର ଦୃଢ଼ ସାନ୍ ସୁମନ୍ତି ସିଂ ହରି ପୁରଣ ସୁନ୍ଦର ଦ୍ୱିତୀୟ କଦମ୍ବ ସଂଗୀତ ସଦା ହୃଦୟ ମଧ୍ୟରେ କୃତୁମ ସଂଜ୍ଞାନ। ଯେଉଁ ରାଧାକୃଷ୍ଣ ତତ୍ତ୍ୱ, ଏ ତତ୍ତ୍ୱକୁ ଅନାଦିତ ଭଗବାନ ସ୍ୱୟଂ ଆସିକରି ମଧ୍ୟ 5000 ବର୍ଷ ତଳେ ଆସିକରି କୃଷ୍ଣ ଏଇ ରାଧାପ୍ରେମ ତତ୍ତ୍ୱ ବା ପ୍ରେମ ତତ୍ତ୍ୱକୁ ପ୍ରଦାନ କରିନଥିଲେ। ତେଣୁ ଚୈତନ୍ୟ ମହାପ୍ରଭୁ ଆସନ୍ତି, ସେ ସେଟା ପ୍ରଦାନ କରୁଛନ୍ତି। ସିଏ ଯେଉଁ କହିଛି ଯେ ଅନର୍ପିତ ଯେଉଁଟା ଅର୍ପିତ ହୋଇନଥିଲା, ଚରିତ୍ରା ବହୁତ କାଳ ଧରିକି ଯେଉଁଟା ଅର୍ପଣ କରାଯାଇନଥିଲା ଏ କୃଷ୍ଣ ପ୍ରେମ, ସେଟାକୁ ଭଗବାନ ଚୈତନ୍ୟ ମହାପ୍ରଭୁ ଆସି ସେଟା ପ୍ରଦାନ କରୁଛନ୍ତି। ଅନର୍ପିତ ଚରିତ୍ରା କରୁଣିଆ ମଧ୍ୟ କରୁଣ ଏ ଭଗବାନଙ୍କର ଉପରେ ଆସିଲା। ଏ କଳିଯୁଗ ଯେଉଁ ଯୁଗରେ କି ସବୁ ପ୍ରକାର ଅସୁବିଧା ରହିଛି, କଳିଯୁଗରେ ବହୁତ ପ୍ରକାର ଅସୁବିଧା ରହିଛି, ପ୍ରାୟ ଲୋକମାନଙ୍କର ଆୟୁଷ କମ୍, ଲୋକମାନଙ୍କର ବୁଦ୍ଧି ଏତେ ଉନ୍ନତ ନୁହଁ ଏବଂ ଲୋକମାନେ ମଧ୍ୟ ଆଳସ ପରାୟଣ। ଏଇ ଭାବରେ ସତ୍ସଙ୍ଗ କଳିଯୁଗରେ ମିଳିବା ବହୁତ ଦୁର୍ଲଭ, କିନ୍ତୁ ଏଇସବୁ ସତ୍ତ୍ୱେ ଭଗବାନ କରୁଣୟା ମଧ୍ୟ କଳିଯୁଗରେ ଭଗବାନ ମହାପ୍ରଭୁ ଆସିଛନ୍ତି, ଚୈତନ୍ୟ ମହାପ୍ରଭୁ ଆସିଛନ୍ତି ଏବଂ ସମର୍ପିତ ମନୋବୃତ୍ତିର ସାଂ ସୁଭକ୍ତି ସିଂ କ'ଣ ପାଇଁ ଆସନ୍ତି ନା ଏ ସ୍ୱଭକ୍ତି ଯେଉଁ ରହିଛି ଭଗବାନଙ୍କୁ ଯେଉଁ ଭକ୍ତି କରିବାଟା ଆମେ ସେଟା ଜାଣିପାରୁନେ ଭଗବାନଙ୍କୁ ଯେମିତି ଭକ୍ତି କରାଯିବ, କାରଣ ଭଗବାନ ଯେଉଁ ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଲେ ସେ ଜ୍ଞାନକୁ ସମସ୍ତେ ବୁଝିପାରୁନାହାନ୍ତି। ଯଦିଓ ଭଗବତ ଗୀତାର ବହୁତ ଭାଷ୍ୟକାର ଅଛନ୍ତି, କିନ୍ତୁ ତଥାପି ସେମାନେ ଭଗବାନ ଯେଉଁ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେବଂ ଶରଣଂ ବ୍ରଜ ଏଇ କଥାକୁ ସେମାନେ ବୁଝିପାରୁନାହାନ୍ତି, କାହିଁକି ଆମେ ସବୁ କିଛି ତ୍ୟାଗ କରିବା ଭଗବାନ ଶରଣରେ କାହିଁକି ଯିବା। ତେଣୁ ଭଗବାନ ଯେଉଁ ଯାହାକୁ କହିଥିବା ଅର୍ଜୁନକୁ ଭଗବତ ଗୀତାରେ ଜ୍ଞାନ ଦେଇଥିଲେ ତାକୁ ନିଜେ ଆଚରଣ କରି ଦେଖାଉଛନ୍ତି। ଭଗବାନ ଚୈତନ୍ୟକୁ ଆସିକି ସ୍ୱୟଂ ନିଜେ କେମିତି ଭଗବାନ ଭକ୍ତି କରିବାକୁ ପଡ଼ିବ ସେଟାକୁ ନିଜେ ଆଚରଣ କରି ଦେଖାଉଛନ୍ତି। ସେ ସ୍ୱୟଂ ଭଗବାନ, ତାକୁ ଭକ୍ତି କରିବା ଦରକାର ନାହିଁ, ଭଗବାନଙ୍କୁ ଭଗବାନ ସହିତ ସ୍ୱୟଂ ଭଗବାନ ସେ କ'ଣ ଭଗବାନ ଭକ୍ତି କରିବେ, କିନ୍ତୁ ଆମେ ବଦଳିବ ଆମେ କେମିତି ଭଗବାନ ଭକ୍ତି କରିବା ଏଇଟା ଆମେ ଜାଣିନି। ତେଣୁ ମହାପ୍ରଭୁ ହାତ ଟେକିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ନିଜେ ହାତ ଟେକିକି ଭଗବାନ କହୁଛନ୍ତି ସ୍ୱୟଂ ସେ ଭଗବାନ, ହାତ ଟିକେ ତମର ଦରକାର ନାହିଁ, କିନ୍ତୁ ଆମେ କେମିତି ଭକ୍ତି ଆଚରଣ କରିବା। କଳିଯୁଗରେ ଆମର ସବୁ ପ୍ରକାର ଅସୁବିଧା ରହିଛି, ଆମର ବୁଦ୍ଧି ଉନ୍ନତ ନୁହଁ, ଆମର ଆୟୁଷ କମ୍, ଆମର ସବୁ ପ୍ରକାର ଅସୁବିଧା ରହିଛି, ବିଭିନ୍ନ ପ୍ରକାର ସବୁ କଳିଯୁଗରେ କେତେ ପ୍ରକାର ଦୁର୍ଘଟଣା ସବୁ ଗଣ୍ଡଗୋଳ ମଣ୍ଡଳ ସବୁ ଚାଲିଛି, ଅଶାନ୍ତି ଏସବୁ ରହିଛି, କିନ୍ତୁ ଏସବୁ ସତ୍ତ୍ୱେ ଜଣେ ଭଗବାନ କେମିତି ଭକ୍ତି କରିପାରିବେ, ମନ୍ମନା ଭବ ମୋର ଭକ୍ତ ମଜାତି ମାଁ ନମସ୍କୃ, ଏ ହେଉଛି ଧର୍ମର ଚାରୋଟି ସୂତ୍ର ରହିଛି। ମନ୍ମନା ଭବ ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ ମୋର ଭକ୍ତ ହୁଅ, ମୋର ଜାତି ମୋର ଜାତନ କର ମୋର ପୂଜା କର ଏବଂ ମାଁ ନମସ୍କୃ ମୋତେ ପ୍ରଣାମ କର, ତାହେଲେ ଏଇ ଚାରୋଟି ଯଦି କରିପାରିବା ତାହେଲେ ସେଥିରେ ଭଗବାନ ଏଇ ସୂତ୍ରକୁ ଦୁଇଥର କହିଲେ, ନବମ ସ୍କନ୍ଧ 34 ଅଧ୍ୟାୟରେ କହିଲେ ଏବଂ 18 ନବମ ଅଧ୍ୟାୟ 34 ଉପରେ ଏବଂ 18 ଅଧ୍ୟାୟ 66 ମଧ୍ୟ ଏହି ସୂତ୍ରକୁ କହିଛନ୍ତି। ଏଇ ହେଉଛି ଚାରୋଟି ହେଉଛି ବେଦର ଭଗବତ ଗୀତାର ମୁଖ୍ୟ, ଏଇ ମୁଖ୍ୟ ହେଉଛି ଚାରୋଟି ଏହି ଚାରୋଟି ଜିନିଷ, ମନରେ ଚିନ୍ତା କର ମନମନା ଭବ ମୋର ଭକ୍ତ ମୋର ଭକ୍ତ ହୁଅ ମୋର ଜାତି ମୋର ଜାଗରଣ କର ମୋର ପୂଜା କର ଏବଂ ମନ ନମସ୍କୃତ ମୋର ମୋତେ ପ୍ରଣାମ କର, ଏଇ ଚାରୋଟି ଯଦି ଜିନିଷ ଆମେ କରିପାରିବା ଭଗବାନ କହୁଛନ୍ତି ମୁଁ ତୁମକୁ ପ୍ରତିଜ୍ଞା କରି କହୁଛି ମାମେ ବିଶ୍ୱସି ମୋ ପାଖକୁ ନିଶ୍ଚିତ ଭାବରେ ଆସିବ, ମାମେ ବିଶ୍ୱସି ପ୍ରତିଜ୍ଞାରେ ପ୍ରିୟସିମି ମୁଁ ତୁମକୁ ପ୍ରତିଜ୍ଞା କରି କହୁଛି ତୁମେ ମୋର ପ୍ରିୟ ବ୍ୟକ୍ତି, ତେଣୁ ମୁଁ ତୁମକୁ କହୁଛି ଇଏ ହେଉଛି ଏଇ ଚାରୋଟି ଜିନିଷ ଯଦି ତୁମେ କରିପାରିବ ତାହେଲେ ତୁମେ ନିଶ୍ଚିତ ମୋ ପାଖକୁ ଆସିବ। କିନ୍ତୁ ଆମେ ଏତେ ହତଭାଗ୍ୟା ଏତେ ହତଭାବ ଯେ ଆମେ ଜାଣିପାରୁ କେମିତି ଏଇ ଚାରୋଟି ଜିନିଷକୁ କରିବା, ତେଣୁ ମହାପ୍ରଭୁ ନିଜେ ଆସିକିରି ତାକୁ ନିଜେ ନିଜେ ଆଚରଣ କରି ଦେଖାଉଛନ୍ତି, ନିଜେ ସେଥିରେ ହାତ ଟେକିକି ଭଗବାନଙ୍କର ନାମ ଦେଉଛନ୍ତି। ଏଇ ମହାମନ୍ତ୍ର ଯୋଉ ରହିଛି, ଏଇ ମହାମନ୍ତ୍ର ଦ୍ୱାରା ଆମେ ମହାଭାରତର ମହତ୍ତ୍ୱ ହେଇପାରିବୁ। ଏଇ କଳି ଯୁଗର ଯୋଉ ଯୁଗଧର୍ମ, ଏଇ ତା ସହିତ ଭଗବାନ ମଧ୍ୟ ଯୁଗଧର୍ମ ପ୍ରକାଶ କରିଛନ୍ତି। ଯୁଗଧର୍ମ ହେଉଛି କଳିଯୁଗର ଯୁଗଧର୍ମ ହେଉଛି ତୃତୀୟ ବିଷ୍ଣୁ ତୃତୀୟ ପରିଚର୍ଯ୍ୟା ସତ୍ୟଯୁଗରେ ଭଗବାନ ଧ୍ୟାନ କରୁଥିଲେ, ତ୍ରେତାଯୁଗରେ ଭଗବାନଙ୍କର ଯଜ୍ଞ କରୁଥିଲେ, ଦ୍ୱାପର ଯୁଗରେ ଭଗବାନଙ୍କର ପରିଚର୍ଯ୍ୟା କରୁଥିଲେ, ଏବଂ କଳିଯୁଗରେ ଭଗବାନଙ୍କର ନାମ। ତେଣୁ ଏଇ ନାମ ଚୈତନ୍ୟ ମହାପ୍ରଭୁ ଆସି ପ୍ରଦାନ କରୁଛନ୍ତି, ଯାହାଦ୍ୱାରା କି ସେ କୃଷ୍ଣ ପ୍ରେମ ପ୍ରଦାନ କରୁଛନ୍ତି। ସେଥିପାଇଁ ଆମେ ଚୈତନ୍ୟ ମହାପ୍ରଭୁ କହୁଛେ, ନମୋ ମହାବଦାନାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମେ ବହୁତ ସେ ମହାପ୍ରଭୁ ନମସ୍କାର କରିକିରି ପ୍ରଣାମ କରିକିରି ଜୟ ମହାପ୍ରଭୁ
ଆଜ୍ଞା।